ମୁଁ ସୁଭାଷିନୀ ପ୍ରଧାନ ଯେଉଁ ମହିଳା ଦିବସକୁ ଆପଣଙ୍କୁ ନମସ୍କାର ଜଣାଉଛି। ମୁଁ ହେଉଛି ଆଗରୁ ମାନେ ଏମିତି ରାସ୍ତାରେ ଯାଇକି ଜରି ଉଠାଉଥିଲି। ମୁଁ ବହୁତ ଦୁଃଖ କଷ୍ଟରେ ମୁଁ ମାନେ ଏଇ ଯେଉଁ BMC ଗାଡ଼ିକୁ ଚଲାଇବାର ବହୁତ ମାନେ କରିଛି ଯେ ମୋତେ ବହୁତ ଅସୁବିଧାରେ ଚଳୁଥିଲି। ମାନେ ମୋର ଦୁଇଟା ମୋ ସ୍ୱାମୀ ନାହିଁ, ମୋ ସ୍ୱାମୀ ମରିଯାଇଛି। ମୁଁ ବହୁତ କଷ୍ଟ କରିଛି, ଆଗରୁ ଯାଇକି ଘରେ ଘରେ ଯାଇକି କଲେକ୍ସନ୍ କରୁଥିଲି ଅଳିଆ। ଆଉ ତୁ ସେଥିରୁ ମୋତେ BMC ତରଫରୁ ଯେଉଁ ଆମର ସଫେଇ ଗାଡ଼ିରେ ଯାଇକି ଘରେ ଘରେ କଲେକ୍ସନ୍ କରୁଥିଲି। ଆମର ଯେଉଁ ମୋ ବସ୍ର ଯେଉଁ କରୋନା ଟାଇମ୍ରେ ମୋ ବସ୍ର ଆମକୁ ଲେଡ଼ିସ୍ ଆଉ କିନ୍ନରମାନଙ୍କୁ ଆମକୁ ମିଳୁଥିଲା ଡ୍ରାଇଭିଂ ସେଣ୍ଟର କରିବା ପାଇଁ। ସେଠି ଯାଇକି 3 ମାସ ମୁଁ ଅଲରେଡ଼ି ମୁଁ ଶିଖିଲି। ଶିଖିଲା ପରେ ମୁଁ ଯାଇକି ଆଗେ BMCରେ DAV ଗାଡ଼ି ଚଲାଉଥିଲି। ଟ୍ରେନିଂ ସରିଲା ପରେ ମୁଁ ମାନେ ଆମକୁ ଲାଇସେନ୍ସ 3 ମାସ ଆମକୁ ଦେଇନଥିଲେ, ତ ଅଲରେଡ଼ି ମୁଁ ବ୍ୟାଟେରୀ ଗାଡ଼ି ଚଲାଉଥିଲି। ବ୍ୟାଟେରୀ ଗାଡ଼ି ଲାଇସେନ୍ସ ଆଣିଲା ପରେ ମୋତେ BMC ଅଲରେଡ଼ି ମୋତେ DAV ଚଲାଇବାକୁ ଦେଲେ। DAV ଚଲାଇବାକୁ ଏବେ ଭଲରେ ମୁଁ ନାଇଟ୍ ବି ଡେରେ ବି ଚଲାଇ ପାରୁଛି, ଅଲରେଡ଼ି ନାଇଟ୍ରେ ବି ଚଲାଇ ପାରୁଛି। ନାଇଟ୍ରେ ଚଲାଇକି ଏବେ ଭଲରେ ଚଳୁଛି। BMCକୁ ଧନ୍ୟବାଦ କହୁଛି। ମୁଁ ଗୋଟେ ଲେଡ଼ିଜ୍ ହେଇକି ମୋତେ ଗୋଟେ ଗାଡ଼ି ଚଲାଇକି ଯାଉଛି। ବହୁତ ବହୁତ ଧନ୍ୟବାଦ।